ମାଥିଉ ସତର ଅଧ୍ୟାୟ। ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଜୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ। ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା, ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା। ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିଓ ଓ ମୋସା ଥିଲେ। ଏହା ଦେଖି ପିତର ଯୀଶୁଙ୍କୁ କହିଲେ,
ହେ ପ୍ରଭୁ, ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆପଣ ଚାହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣିଦେବି, ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋସାଙ୍କ ପାଇଁ ଓ ଅନ୍ୟଟି ଏଲିଓଙ୍କ ପାଇଁ।
ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କିଦେଲା। ମେଘ ମଧ୍ୟରୁ ଆକାଶବାଣୀ ହେଲା,
ଏ ହେଉଛନ୍ତି ମୋର ପୁତ୍ର, ଯାହାଙ୍କୁ ମୁଁ ପ୍ରେମ କରେ, ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ, ତୁମ୍ଭେ ତାହାଙ୍କ କଥା ମାନ।
ଯୀଶୁଙ୍କ ଶିଷ୍ୟମାନେ ଏକଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ। ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ,
ଠିଆ ହୁଅ, ଭୟ କର ନାହିଁ।
ଶିଷ୍ୟମାନେ ଉପରକୁ ଚାହିଁଲେ। ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକି ଦେଖିଲେ ନାହିଁ। ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ,
ପର୍ବତ ଉପରେ ତୁମ୍ଭେମାନେ ଯାହା ସବୁ ଦେଖିଲ ତାହା କାହାକୁ କହିବ ନାହିଁ, ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର, ତାପରେ ତୁମ୍ଭେ ଯାହା ସବୁ ଦେଖିଛ ତାହା ଲୋକଙ୍କ ଆଗରେ କହିପାର।
ଯୀଶୁଙ୍କୁ ଶିଷ୍ୟମାନେ ପଚାରିଲେ,
ତେବେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିଓ ନିଶ୍ଚୟ ଆସିବେ?
ଯୀଶୁ ଉତ୍ତର ଦେଲେ,
ସେମାନେ ଠିକ୍ କହିଛନ୍ତି ଯେ ଏଲିଓ ଆସୁଛନ୍ତି, ସେ ପ୍ରତ୍ୟେକ ବସ୍ତୁକୁ ଠିକ୍ କ୍ରମରେ ରଖିବେ, କିନ୍ତୁ ମୁଁ ତୁମ୍ଭକୁ କହିଦେଉଛି ଯେ ଏଲିଓ ଆସିସାରିଛନ୍ତି, ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ ତାହାଙ୍କୁ ସେହି ପ୍ରକାର ବ୍ୟବହାର କଲେ, ସେହିଭଳି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କଠାରୁ ସେହି ପ୍ରକାର ଯାତନା ଭୋଗ କରିବେ।
ତାପରେ ତାହାଙ୍କର ଶିଷ୍ୟମାନେ ବୁଝିପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଜୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ ସେ ପ୍ରକୃତରେ ଏଲିଓ। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରିଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। ସେ କହିଲା,
ପ୍ରଭୁ, ମୋ ପୁଅ ଉପରେ ଦୟା କର, ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି, ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ିଯାଉଛି। ମୁଁ ତାକୁ ତୁମ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରିପାରିଲେ ନାହିଁ।
ଯୀଶୁ କହିଲେ,
ତୁମ୍ଭମାନଙ୍କର ବିଶ୍ୱାସ ନାହିଁ, ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ, ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି, କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ, ସେ ପିଲାଟିକୁ ମୋ ପାଖକୁ ଆଣ।
ତାପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା ଦେହରୁ ବାହାରି ଆସିଲା। ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା। ତାପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳରେ ଭେଟି ପଚାରିଲେ,
ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇପାରିଲୁ ନାହିଁ?
ଯୀଶୁ କହିଲେ,
ତାହା କେବଳ ତୁମ୍ଭର ଅଳ୍ପ ବିଶ୍ୱାସ ଯୋଗୁଁ ହେଲା। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭର ଯଦି ଗୋଟିଏ ସୋରିଷ ଦାନା ପରି ମଧ୍ୟ ବିଶ୍ୱାସ ଅଛି, ତେବେ ତୁମ୍ଭେ ଏହି ପର୍ବତକୁ କହିପାରିବ, ଏ ଜାଗାରୁ ସେ ଜାଗାକୁ ଚାଲିଯାଅ, ଏବଂ ପର୍ବତ ଚାଲିଯିବ, ତୁମ୍ଭ ପାଇଁ କିଛି ଅସମ୍ଭବ ହୋଇ ରହିବ ନାହିଁ। ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇଥାନ୍ତି।
ତାପରେ ଗାଲିଲିରେ ଶିଷ୍ୟମାନେ ଏକାଠି ହେବା ପରେ ଯୀଶୁ ସେମାନଙ୍କୁ କହିଲେ,
ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନେ ହିଁ ଧରିନେବେ, ସେମାନେ ତାହାଙ୍କୁ ମାରିଦେବେ, କିନ୍ତୁ ସେ ମୃତ୍ୟୁରୁ ତୃତୀୟ ଦିନ ବଞ୍ଚି ଉଠିବେ।
ଯୀଶୁଙ୍କୁ ମାରି ଦିଆଯିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ଣ୍ଣାହୁମ୍କୁ ଗଲେ। କଫର୍ଣ୍ଣାହୁମ୍ରେ କେତେକ ଲୋକ ପିତରଙ୍କ ପାଖକୁ ଆସିଲେ, ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି। ସେମାନେ ସେହି ଲୋକ ଥିଲେ। ସେମାନେ ପଚାରିଲେ,
ତୁମ୍ଭର ଗୁରୁ ମନ୍ଦିରର ଦୁଇ ଡ୍ରକ୍ମା କର ଦିଅନ୍ତି କି?
ପିତର ଉତ୍ତର ଦେଲେ,
ହଁ, ସେ ଦିଅନ୍ତି।
ପିତର ଘର ଭିତରକୁ ଗଲେ। ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ,
ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାରର କର ଆଦାୟ କରିଥାନ୍ତି, କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ'ଣ ରାଜାଙ୍କ ନିଜ ସନ୍ତାନ ସନ୍ତତି ନା ଅନ୍ୟମାନଙ୍କର ସନ୍ତାନ ସନ୍ତତି? ତୁମ୍ଭେ କ'ଣ ଭାବୁଛ?
ପିତର ଉତ୍ତର ଦେଲେ,
ରାଜାମାନେ ଅନ୍ୟମାନଙ୍କର ସନ୍ତାନ ସନ୍ତତିଙ୍କଠାରୁ କର ଆଦାୟ କରନ୍ତି।
ଯୀଶୁ ତାହାଙ୍କୁ କହିଲେ,
ତାର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦେବାକୁ ପଡ଼େ ନାହିଁ, କିନ୍ତୁ ଏହି କର ଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ, ହ୍ରଦକୁ ଯାଅ, ତୁମ୍ଭର ମାଛ ଧର, ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତାର ପାଟି ଖୋଲ, ତା ପାଟିରୁ ତୁମ୍ଭେ ଚାରୋଟି ରୌପ୍ୟ ମୁଦ୍ରା ପାଇବ, ସେହି ମୁଦ୍ରାଗୁଡ଼ିକୁ ଆଣି ମୋ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।